ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ପୁରୀ ଶ୍ରୀମନ୍ଦିର ଓଡ଼ିଆ ନୂଆବର୍ଷର କ୍ୟାଲେଣ୍ଡରକେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଖାଦ୍ୟ ପରମ୍ପରାକେ ବଞ୍ଚେଇ ରଖବାର ଲାଗି ଆଜି ପାଳନ କରାଯାଉଛେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ। ରାଇଜେ ହେବାରକେ ଥିବାର ପଣା ସଂକ୍ରାନ୍ତି ଆଉ ହନୁମାନ ଜୟନ୍ତୀ ପାଳନ ଲାଗି ସୁରକ୍ଷା ବ୍ୟବସ୍ଥାକେ ତଦାରଖ କଲେ ମୁଖ୍ୟ ଶାସନ ସଚିବ। ସମ୍ବଲପୁରନ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆଇବା କାଲି ପାଳନ ହେବା ହନୁମାନ ଜୟନ୍ତୀ। ଆଉର୍ ରାଜ୍ୟର ସମୁଦ୍ର ଖଣି ଆଉ ଭିତରିଆ ଇଲାକାନ କାଲ ବୈଶାଖୀର ବୋଲେ ଧୁକା ଗର୍ଡି ସାଙ୍ଗେ ହେଇପାରେ ବର୍ଷା। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଶ୍ରୀମନ୍ଦିର ତରଫୁ ବାହାରିଥିବାର ଓଡ଼ିଆ କ୍ୟାଲେଣ୍ଡରକେ ଲୋକାର୍ପଣ କରିଛନ୍। ଏ ଅବସରରେ ଶ୍ରୀମନ୍ଦିର ସୁଦୃଶ୍ୟ ସୂଚନା ପୁସ୍ତିକାକେ ବି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍। ଆଇବା କାଲି ପଣା ସଂକ୍ରାନ୍ତି ଅବସରରେ ଓଡ଼ିଆ ନବବର୍ଷ ପାଳନ ଲାଗି ରାଜ୍ୟବାସୀଙ୍କୁ ଶ୍ରୀ ମାଝି ଶୁଭେଚ୍ଛା ଜଣାଇଛନ୍।
ସମସ୍ତ ଓଡ଼ିଶାର ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ନୂଆ ଓଡ଼ିଆ ବର୍ଷର କ୍ୟାଲେଣ୍ଡର ଆଜି ଲୋକାର୍ପଣ ହୋଇଛି। ଏଣୁ ଆମେ ଯୋଉ ଆମର ଓଡ଼ିଆର ଯୋଉ କ୍ୟାଲେଣ୍ଡରକୁ ନେଇ ଆମର ବର୍ଷ ତମାମର ବିଭିନ୍ନ କାର୍ଯ୍ୟକ୍ରମ, ବିଭିନ୍ନ ଉତ୍ସବ, ବ୍ରତ ଏବଂ ସମସ୍ତ ଆମର ଶୁଭ କାର୍ଯ୍ୟ ଯାହା ବି କରାଯାଏ ଏ ଆମର ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଆମେ ପାଳନ କରୁ। ଓଡ଼ିଆ ନବବର୍ଷ ପାଳନ କରିବାର ଇଏ ପରମ୍ପରା ସ୍ୱତନ୍ତ୍ର ଅଛି, ସେଥିରେ କୌଣସି ପ୍ରକାରର ଏସବୁ ଜାରି ହେବାର ନାହିଁ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆଜି ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ଦର୍ଶନ କରିଛନ୍। ଆଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଉ ସେବାୟତମାନେ ମହାପୁରୁଙ୍କୁ ଲାଗି ହୋଇଥିବାର ଖଣ୍ଡୁଆ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କର ସହିତ ଆଇନ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଭିଲ୍ ଉପସ୍ଥିତ ଥିଲେ। ଭୁବନେଶ୍ୱର ଆଜି 77 ନମ୍ବର ରାଜଧାନୀ ସ୍ଥାପନା ଦିବସ ପାଳନ କରାଯାଉଛି। ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫୁ ହୋଇଥିବାର କାର୍ଯ୍ୟକ୍ରମଟି ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଜଧାନୀ ଶିଳାନ୍ୟାସ ଫଳକ ଆଉ ଓଡ଼ିଶା ବିଧାନସୌଧ ଆଗାଡ଼େ ଥିବାର ଶିଳାନ୍ୟାସ ଫଳକଥି ଫୁଲମାଲ ଦେବାର ସହିତ ପତାକା ଉତ୍ତୋଳନ କରିଛନ୍। ଏ ଅବସରରେ ଜୟଦେବ ଭବନଠାରେ ଗୋଟିଏ ଫଟୋଚିତ୍ର ପ୍ରଦର୍ଶନୀ ଭିଲ୍ ଆୟୋଜନ କରାଯାଇଛି। ଆଜି ବେଲବୁଡ଼େ ଉତ୍କଳ ମଣ୍ଡପଠାରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆଉ ଲୋକସମ୍ପର୍କ ବିଭାଗ ତରଫୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା। ଏ ଅବସରରେ 13 ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ 2025 ଦିଆଯିବା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଦୁହି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ରାଜଧାନୀ ସ୍ଥାପନା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍। ରାଇଜେ ଆଇନ ଶୃଙ୍ଖଳା ରକ୍ଷା, ଅପରାଧକେ ରୁକବାର ଆଉ ସାଧାରଣ ଲୋକର ସୁରକ୍ଷାକେ ସୁନିଶ୍ଚିତ କରବାର ଲାଗି ପୁଲିସର ବଡ଼ ଭୂମିକା ରହିଛି। ଇସବୁ କ୍ଷେତ୍ରଥି କ୍ଷମତାକେ ବଢ଼ାବାର ଲାଗି ରାଜ୍ୟ ସରକାର ଗଲା 6 ମାସ ଭିତରେ ଓଡ଼ିଶା ପୁଲିସର 16,059 ନୂଆ ପଦବୀ ସୃଷ୍ଟି ଲାଗି ଘୋଷଣା କରିଛନ୍। ଇ ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍। ପୁଲିସ ବାହିନୀର ଭିନ୍ ଭିନ୍ ବିଭାଗକେ ବରକସ କରବାର, ସୁରକ୍ଷା ବ୍ୟବସ୍ଥାତି ହେଉଥିବାର ଭିନ୍ ଭିନ୍ ଆହ୍ୱାନକେ ମୁକାବିଲା କରବାର ସହିତ ଆଇନ ଶୃଙ୍ଖଳାତି ଉନ୍ନତି ଆଣବାର ଲାଗି ଲକ୍ଷ୍ୟ ରଖାଯାଇକରି ପଦବୀମାନ ସୃଷ୍ଟି କରାଯାଇଛି। ପୁଲିସ ବିଭାଗ 9 କ୍ଷେତ୍ରଟି ଏହି ନୂଆ ପଦବୀମାନ ସୃଷ୍ଟି କରାଯାଇଛି। ଭୁବନେଶ୍ୱର ୟୁନିଟ୍ 5 ନଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠନ ଆଇବା କାଲି ସରକାରୀ ଛୁଟି ଥିବାରୁ ହେଉଥିବାର ଶୁଣାଣି ବନ୍ଦ ରହିବା। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସାଧାରଣ ଲୋକ ଗଣମାଧ୍ୟମ ଜରିଆ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ କୁହାଯାଇଛି। ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ଦର୍ଶନ ଲାଗି ନାଟ ମଣ୍ଡପଠାରେ ଧାଡ଼ି ଦର୍ଶନ ବ୍ୟବସ୍ଥା ବହୁ ଜଲ୍ଦି ମୂଲ ହେବା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ବହୁତ ଜଲ୍ଦି ପରିଚାଳନା କମିଟି ଗଠନ କରାଯାଇକରି ନାଟ ମଣ୍ଡପ ଭିତରେ ଥିବାର ହୁଣ୍ଡିକେ ସ୍ଥାନାନ୍ତର କରାଯିବା ବୋଲି ଶ୍ରୀ ହରିଚନ୍ଦନ କହିଛନ୍। ଖରାକେ ନଜରଥି ରଖିକରି ଖାସ୍ ସେଡ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ ଆଉ ବରିଷ୍ଠମାନଙ୍କ ଲାଗି ଖାସ୍ ଦର୍ଶନ ବ୍ୟବସ୍ଥା ଭିଲ୍ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଏଏସ୍ଆଇ ତରଫୁ ଚାଲୁଥିବା ରତ୍ନଭଣ୍ଡାର ମରାମତି କାମ ଶେଷ କ୍ଷେପେ ପହଞ୍ଚିଛେ। ଆର୍ ମରାମତି କାମ ଶେଷ ହେବାର ଉତ୍ରୁ ଅମୂଲ୍ୟ ରତ୍ନମାନଙ୍କର ଗଣତି ମଣତି ମୂଲ ହେବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଜ୍ୟ ସରକାର ଓଡ଼ିଶା ଦିବସ ପାଳନ ଦିନୁ ଓଡ଼ିଆ ପକ୍ଷ ପାଳନ କରୁଛନ୍। ଓଡ଼ିଶାର ସ୍ୱାଭିମାନ, ଗୌରବ, ପରିଚୟ, କଳା, ସଂସ୍କୃତିକେ ନେଇକରି ଆଇବା କାଲି 14 ତକ ଫି ଦିନ ଗୋଟିଏ ଖାସ୍ ଢଙ୍ଗେଇ ତାକେ ପାଳନ କରାଯାଉଛି। ଓଡ଼ିଆ ପକ୍ଷ ପାଳନର 13 ନମ୍ବର ଦିନେ ଆଜି ଆମ ରୁଚି ଆମ ଖାଦ୍ୟ ଶୀର୍ଷକ ବିଷୟବସ୍ତୁ ଆଧାରିତ କାର୍ଯ୍ୟକ୍ରମମାନ ବ୍ଲକ, ଜିଲ୍ଲା ଆଉ ରାଜ୍ୟସ୍ତରଟି ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଆମ ରୁଚି ଆମ ଖାଦ୍ୟ ଦିବସ ଅଭିଯାନଟି ସାମିଲ ହେବା ଲାଗି ଆହ୍ୱାନ ଦେଇଛନ୍। ଏ ଅଭିଯାନଟି ସାମିଲ ହୋଇକରି ଓଡ଼ିଶାର ଖାଦ୍ୟ ପରମ୍ପରାକେ ବଜାୟ ରଖବାର ସହିତ ଖାଦ୍ୟ ଆଉ ସଂସ୍କୃତିକେ ବିଶ୍ୱସ୍ତରଥି ପ୍ରଚାର ପ୍ରସାର କରବାର ଲାଗି ମୁଖ୍ୟମନ୍ତ୍ରୀ କହିଛନ୍। ସମ୍ବଲପୁର ପାନ୍ଥ ନିବାସଠାରେ ଓଡ଼ିଆ ପକ୍ଷ ପାଳନ ଅବସରଥି ପାରମ୍ପରିକ ଖାଦ୍ୟ ପସରା ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛେ। ଏ କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ଆଉ ଜିଲ୍ଲା ସଂସ୍କୃତି ଅଧିକାରୀ ଯୋଗ ଦେଇଥିଲେ। ସେନ୍ତା ଭିନ୍ ଭିନ୍ ଗାଁନୁ ଏସ୍ଏଚ୍ଜି ମହିଳାମାନେ ପାରମ୍ପରିକ ଖାଦ୍ୟ ଆଣିକରି ପ୍ରଦର୍ଶନ କରିଛନ୍। ସୁବର୍ଣ୍ଣପୁର ଜିଲ୍ଲାର ପାରମ୍ପରିକ ଖାଦ୍ୟ ଉତ୍ସବ ଜିଲ୍ଲା ସଦର ମହକୁମା ସହିତ ସବୁ ବ୍ଲକ୍ନ ହୋଇଯାଇଛି। ଏ ଉତ୍ସବଟି ସହରାଞ୍ଚଳର 10 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଇକରି ପାରମ୍ପରିକ ଖାଇବାର ଦରବ ତିଆରି କରିବାର ସହିତ ପ୍ରଦର୍ଶନ କରିଥିଲେ। ହଜି ଯାଉଥିବାର ପାରମ୍ପରିକ ଖାଇବାର ଦରବକେ ଫେର ଘାଏ ପ୍ରଚଳନ କରିବାର ସହିତ ନିଜର ସଂସ୍କୃତିକେ ବଜାୟ ରଖବାର ଲାଗି ଉପଜିଲ୍ଲାପାଳ ସୌମ୍ୟା ରୂପାରଥ ଆହ୍ୱାନ ଦେଇଛନ୍। କଳାହାଣ୍ଡି ଜିଲ୍ଲା ସଦର ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରର ପାରମ୍ପରିକ ଖାଦ୍ୟ ଦିବସ ପାଳନ ଅଭିଯାନ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ହୋଇଥିବା କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଖାଦ୍ୟର ମହତ୍ତ୍ୱ ବାବଦେ ବୁଝାଇଥିଲେ। ବୌଦ୍ଧ ଜିଲ୍ଲା ସଂଗ୍ରହାଳୟନ ପଞ୍ଚାୟତିରାଜ ଆଉ ନଗର ଉନ୍ନୟନ ବିଭାଗର ସହଯୋଗଥି ଜିଲ୍ଲା ପ୍ରଶାସନ ତରଫରୁ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ହୋଇଯାଇଛି। ଓଡ଼ିଶାର ପାରମ୍ପରିକ ଖାଇବାର ଦରବର ପ୍ରଚାର ପ୍ରସାର କରିବାର ସହିତ ଆଇବା ପିଢ଼ିକେ ଇ ବାବଦେ ଜନାବାର ଉଦ୍ଦେଶ୍ୟ ଇ ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଆଇବା କାଲି ମହାବିଷବ ସଂକ୍ରାନ୍ତି ଆଉ ହନୁମାନ ଜୟନ୍ତୀ ପାଳନ ଲାଗି ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କର ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଯାଇଛି। ହନୁମାନ ଜୟନ୍ତୀକେ ଯେନ୍ତା ଶୃଙ୍ଖଳିତ ଭାବେ ପାଳନ କରାଯିବା ତାର ଉପରେ ଶ୍ରୀ ଆହୁଜା ଜୋର୍ ଦେଇଛନ୍। ସମୀକ୍ଷା ବୈଠକଟି ଯୋଗ ଦେଇକରି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମ୍ବେଦନଶୀଲ ଜିଲ୍ଲାମାନଙ୍କେ ପୁଲିସ୍ ତରଫରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରବାରକେ ନିର୍ଦ୍ଦେଶ ଦେଇଛନ୍। ଖାସ୍ କରି ସାମାଜିକ ଗଣମାଧ୍ୟମଟି ଗୁଜବ ଆର୍ ଭୁଲ ତଥ୍ୟ ଉପରେ ନଜର ରଖବାରକେ ସେ ପରାମର୍ଶ ଦେଇଛନ୍। ପଦଯାତ୍ରା ଆଉ ବାଇକ୍ ରାଲି ସମିଆତି ପୁଲିସ୍ ତରଫରୁ ଖାସ୍ ସୁରକ୍ଷା ବ୍ୟବସ୍ଥା କରବାରକେ ସବୁ ଜିଲ୍ଲାର ଏସ୍ପି ଆଉ ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ଇତାର ଛଡ଼ା ଜୟନ୍ତୀ ଶୋଭାଯାତ୍ରା ସମିଆତି ସାଧାରଣ ଲୋକମାନଙ୍କର ଯେନ୍ତା କେନ୍ସି ଅସୁବିଧା ନାଇଁ ହେବା ସେଥିଲାଗି ଖାସ୍ ଧ୍ୟାନ ଦେବାରକେ ବୈଠକଟି ପୁଲିସ୍ ମହାନିର୍ଦ୍ଦେଶକ ପରାମର୍ଶ ଦେଇଛନ୍। ଆଇବାକାଲି ସମ୍ବଲପୁରର ହନୁମାନ ଜୟନ୍ତୀ ମହାସମାରୋହଟି ପାଳନ କରାଯିବା, ଏଥିଲାଗି ସମ୍ବଲପୁର ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଲାକାଲି ବେଲବୁଡ଼େ ସହରର ସମ୍ବେଦନଶୀଲ ଜାଗାମାନଙ୍କେ ଫ୍ଲାଗ୍ ମାର୍ଚ୍ଚ କରାଯିବାର ସହିତ ଚେକିଂ ବ୍ୟବସ୍ଥାକେ କଡ଼ାକଡ଼ି କରାଯାଇଛି। 50 ପ୍ଲାଟୁନ୍ ପୁଲିସ୍ ଫୋର୍ସ ଏହି ଅବସରରେ ଆଇବାକାଲି ମୁତୟନ ହେବାରକେ ଥିବାର ବେଳେ ଇହାଦେ 35 ପ୍ଲାଟୁନ୍ ପୁଲିସ୍ ଫୋର୍ସ ସଜାଗ ଅଛନ୍। ସମ୍ବଲପୁର ସହରରେ ଡ୍ରୋନ୍ ସର୍ଭିଲାନ୍ସ ବିଲ୍ ଜାରି ରହିଛି। ହନୁମାନ ଜୟନ୍ତୀ ଲାଗି ସମ୍ବଲପୁରନ କରାଯାଇଥିବାର ସୁରକ୍ଷା ବ୍ୟବସ୍ଥା ବାବଦେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍।
ପୁଲିସ୍ ପୁରା ଆଲର୍ଟ ଏସ୍ପି ସମ୍ବଲ ବହୁତ ଭଲ ସୁରକ୍ଷା ବ୍ୟବସ୍ଥା ଆରେଞ୍ଜ କରିଛନ୍ତି, ଭଲ କାମ ଚାଲୁଛି। ସିଏପିଏଫ୍ ପୁରା ଡିପ୍ଲଏଡ୍ ଅଛି, ସବୁ ଜାଗା ଫ୍ଲାଗ୍ ମାର୍ଚ୍ଚ ଚାଲୁଛି, ଆଣ୍ଟି ସୋସିଆଲ କ୍ଲବ୍ ଆକ୍ସନ୍ ହେଉଛି। ଆଉ ହନୁମାନ ଜୟନ୍ତୀ ପରଫେକ୍ଟ ଢଙ୍ଗସେ ରହିବ, ପୁରା ସେଲିବ୍ରେସନ୍ ମୁଡ଼ରେ ପ୍ରପର୍ ଆରେଞ୍ଜମେଣ୍ଟ ସାଙ୍ଗେ ପବ୍ଲିକ୍ ସାଙ୍ଗେ ମିଶିକି ସବୁ କାମ ପୁଲିସ୍ କରିବେ, ବହୁତ ବହୁତ ବେଷ୍ଟ ଆରେଞ୍ଜମେଣ୍ଟ ଅଛି, କିଛି ପ୍ରୋବ୍ଲେମ୍ ନାହିଁ। ଥ୍ୟାଙ୍କ୍ ୟୁ ଏସ୍ପି ସମ୍ବଲପୁର ଭଲ ଆକ୍ସନ୍ ନେଲେ, ବହୁ ସବୁ ତାଙ୍କୁ ଆକ୍ୟୁଜ୍କୁ ଧରୁଛନ୍ତି, ଏବେ କାଲି ବି ଧରାଗଲା, ଆଜି ବି ଧରା, ଡେଲି ବେସିସ୍ରେ ଧରୁଛନ୍ତି, ସବୁ ଆଣ୍ଟି ସୋସିଆଲକୁ ଧରୁଛନ୍ତି।
ପୁରୀଠାରେ ଚାଲିଥିବା ବିଜେପି ସାଂସଦ ଆଉ ବିଧାୟକମାନଙ୍କର ତାଲିମ ଶିବିରର ଆଜି ଉଦ୍ଯାପନୀ ଦିବସ। ତୃଣମୂଳ ସ୍ତରଥି ଦଳ ଆଉ ସରକାରଙ୍କ ଭିତରେ ସମନ୍ୱୟ ରଖିକରି ଭିନ୍ ଭିନ୍ ଯୋଜନାମାନଙ୍କୁ ଲୋକାଭିମୁଖୀ କରବାର ବାବଦେ ଶିବିରଥି ତାଲିମ ଦିଆଯାଉଛି। ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ଜନ୍ମ ଜୟନ୍ତୀ ପାଳନ ଅବସରରେ ଆଜି ଓଡ଼ିଶା କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫରୁ ଭୁବନେଶ୍ୱରର ଗୋଟିଏ ପଦଯାତ୍ରାର ଆୟୋଜନ କରାଯାଇଥିଲା। ବହୁତ ସଂଖ୍ୟାତି ଜୁଆନ ପିଲାଟୁକେଲ ଆଉ ସ୍ୱେଚ୍ଛାସେବୀମାନେ ଏଥି ସାମିଲ ହୋଇଥିଲେ। ଏହି ଅବସରରେ ଯୁବ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ କ୍ରୀଡ଼ାବିତ ଆଉ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଲା ଆର୍ଥିକ ବର୍ଷର 2024-25 ଆୟକର ଦାଖଲଟି ରେକର୍ଡ ସଂଖ୍ୟକ ବୃଦ୍ଧି ହୋଇଛି। ଗଲା ମାର୍ଚ୍ଚ ମାସ 31 ତାରିଖ ତକ 9,19,00,000 ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। 2024 8,52,00,000 ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ମହାରାଷ୍ଟ୍ରର ସର୍ବାଧିକ 1,39,00,000 ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। ପାଣିପାଗ ଆଇବା ହପ୍ତା ଶେଷ ତକ ରାଇଜେ କାଲବୈଶାଖୀର ପ୍ରଭାବ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ଆଇଜାର ଆଇବା କାଲ ସମୁଦ୍ର ରାଜ୍ୟର ସମୁଦ୍ର ଖଣି ଦକ୍ଷିଣ ଆର୍ ଭିତ୍ରିଆ ଜିଲ୍ଲାମାନଙ୍କର କେତେଟା ଜାଗାନ ଧୋକା ଗର୍ଡି ଆର୍ ବର୍ଷାର ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ 8 ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼ ଆର୍ ଅନୁଗୁଳକେ ସତର୍କ ସୂଚନା ଜାରି କରାଯାଇଛି। ଶେଷେ ମୁଖିଆ ଖବର ଫେର ଘାଏ। ପୁରୀ ଶ୍ରୀମନ୍ଦିରନ ଓଡ଼ିଆ ନୂଆବର୍ଷର କ୍ୟାଲେଣ୍ଡରକେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ। ରାଇଜେ ହେବାର୍କେ ଥିବାର ପଣା ସଂକ୍ରାନ୍ତି ଆର୍ ହନୁମାନ ଜୟନ୍ତୀ ପାଳନ ଲାଗି ସୁରକ୍ଷା ବ୍ୟବସ୍ଥାକେ ତଦାରଖ କଲେ ମୁଖ୍ୟ ଶାସନ ସଚିବ। ଆଉର୍ ରାଜ୍ୟର ସମୁଦ୍ର ଖଣି ଆର୍ ଭିତ୍ରିଆ ଇଲାକାନ କାଲବୈଶାଖୀର ବୋଲେ ଧୁକାଗଡ୍ଡି ସାଙ୍ଗେ ହେଇପାରେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।